22 ପ୍ରାଚୀର ନିର୍ମାଣ ପରେ ଜିହୁଦୀମାନେ ଜେରୁସାଲେମରେ ଏକତ୍ରିତ ହେଲେ। ଯାଜକ ଏଜ୍ରା ସେମାନଙ୍କ ପବିତ୍ର ଧର୍ମଶାସ୍ତ୍ର ପାଠ କରି ଶୁଣାଇଲେ। ସେ ଦିନ ଅନେକ କ୍ରନ୍ଧନ କଲେ, କାରଣ ସେମାନେ ଈଶ୍ୱରଙ୍କ ନିୟମର ଅବାଧ୍ୟ ହେଲେ ବୋଲି ଜାଣିପାରିଲେ। ସେହି କାରଣରୁ ଶତ୍ରୁମାନେ ଜେରୁସାଲେମ ନଗରକୁ ବିନଷ୍ଟ କରିଥିଲେ। ଜିହୁଦୀମାନେ ମନ୍ଦ ତ୍ୟାଗୀ ଈଶ୍ୱରଙ୍କ ପଥରେ ଚାଲିବାକୁ ଇଚ୍ଛା କଲେ। ନିହିମିଆ କହିଲେ, ଦୁଃଖିତ ନ ହୁଅ, ଈଶ୍ୱରଙ୍କଠାରେ ଆନନ୍ଦ କରିବା ହିଁ ତୁମ୍ଭମାନଙ୍କର ବଳ। ବନ୍ଧୁ, ଆପଣ ଆନନ୍ଦିତ କି? ଯେବେ ଆମେ ଈଶ୍ୱରଙ୍କୁ ବିଶ୍ୱାସ କରି ପବିତ୍ର ବାଇବଲର ବାକ୍ୟ ପାଳନ କରୁ, ତହିଁରେ ଆମ୍ଭେମାନେ ଆନନ୍ଦିତ ହେବା। ନିହିମିଆଙ୍କ ଈଶ୍ୱରଙ୍କୁ କିପରି ଜାଣିବେ, ସେ କଥା ମୁଁ ଆପଣଙ୍କୁ କହିବି।